ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ପ୍ରୀତି ଶୁଭେଚ୍ଛା ଜ୍ଞାପନ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଆତ୍ମିକ ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজির এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামের শুভেচ্ছা জনায়। আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। বাস্তবের প্রভুঙ্কর বিষয়ে অধিক জাঁয়া নিমন্তে আপনার আগ্রহকে দেখি আমি মধ্যে বিশেষ খুশি। প্রভু নামক ধন্যবাদ দেব। আর যে প্রভু বিষয়ে উদ্যোগী হুম, প্রভুঙ্কর বাক্য বিষয়ে মনোযোগী হুম, প্রভু সে সুরক্ষা প্রদান করতে। প্রভু সে অন্তরের কথা কুহতি, প্রভু সে তাহলে পরিচয় দিকে। তেমনি আমার বিশ্বাস যে প্রভু যীশুঙ্কর আপনার বিশ্বাস স্থাপন করেছেন, আশ্চিত ভাবে আপনার সহিতের কথা কহবে। সে আপনার তাহলে পরিচয় দিয়ে সেই পরিত্রাণার অধিকারী করাইবে। আসন্তু তাহলে আজির এই কার্যক্রম মধ্যে যা পূর্ব প্রার্থনার সহিত নিজ নিজকে সেই প্রভু যীশুঙ্কর চরণ নিকটে সমর্পণ করা। আসন্তু প্রার্থনা করিবা। প্রিয় পবিত্র প্রভু, তোমার পবিত্র নামর ধন্যবাদ করুছ এই সুন্দর সময় পাই। পবিত্র প্রভু, তুমি আমার সহিতের কথা কুহ। প্রভু, আজ তুমি আমার সেই আত্মিক ক্ষুধাকে মোচন কর, তুমি আমার সেই আত্মিক তৃষাকে প্রভু নিবারণ কর। প্রভু, যে মহত অভিমত নেই আজ আমি তুম চরণ নিকটকে আসুছ তোমার বাক্য শুণবা পাই, অধ্যয়ন করিয়া পাই। প্রভু, তুমি আমার সেই আকাঙ্ক্ষাকে মোচন কর। প্রভু, আমি জানু এই জগৎ মধ্যে তুম বিনা আমি কে রক্ষা করে পারে না। তেণুকরি প্রভু, সেই বিশ্বাস ভরসা নেই আমি তুম নিকটকে আসুছ, তুম নিকটে প্রার্থনা করুছ প্রভু। আমরি সেই অনন্ত জীবনর পথরে তুমি আমাকে কড়াই নিও। তোমার মত ইচ্ছা অভিমত বুঝবা নিমন্তে প্রভু, তুমি আমাকে জ্ঞান বিশিষ্ট অন্তকরণ প্রদান কর। তুমি আমাকে জীবন মধ্যে দিয়ে গৌরবান্বিত মহিমান্বিত হুও। আমার সেই আগমন সময়ে যেপর আমি তুম নিকটে গৃহীত হই, তোমার সেই আশীর্বাদ, তোমার সেই পুরস্কার যেপর আমি অধিকারী হওয়া পারিব, সেপা প্রভু তুমি আমাকে দয়া কর। যীশু নাম মাগুছ, আমেন। আসন্তু আজ আমি যিশাইয়া পুস্তকর ৫৭ পর্বটি অধ্যয়ন করা নিমন্তে যা। এই পর্বরে আমাদের সেই যুগান্ত সময়ে ধার্মিক মানক নিমন্তে সান্ত্বনা ও দুষ্ট মানক নিমন্তে দণ্ডর বিষয়ক লক্ষ্য করা যা। বর্তমানে আপনার লক্ষ্য করা পারিবে যে দুষ্ট মানে অতি সুখরে কালাতিপাত করতে, সে অতি আরামপ্রদ জীবনযাপন করতে, সে পাখে টঙ্কার অভাব নাই ও সে সমাজ মধ্যে উচ্চ আসনর অধিকারী। মাত্র আমি যেতবে সেই যুগান্ত সময় মধ্যে যা, আমি লক্ষ্য করা পারা যে ধার্মিক মানে সান্ত্বনাপ্রাপ্ত হবে, মাত্র দুষ্ট তথা অধার্মিক মানে দণ্ড ভোগ করবে। এই পর্বটি যিশাইয়া পুস্তকর শেষ বিভাগর দ্বিতীয় পর্যায়ের শেষাংশক চিহ্নট করে। তা হচ্ছে সদাপ্রভুঙ্কর পরিত্রাণ, যাকি ক্লেশ ভোগ করিথিবা দাসঙ্ক মধ্য দিয়ে আম্মানক প্রতি প্রকাশিত হইছে। যে ନମ୍ରତାର ସହିତ ତାହା ଗ୍ରହଣ କରନ୍ତି ସେମାନେ ଧାର୍ମିକ ବୋଲି ଗଣିତ ହୁଅନ୍ତି ଓ ଯେଉଁମାନେ ତାହାକୁ ଅଗ୍ରାହ୍ୟ କରନ୍ତି ସେମାନେ ଦଣ୍ଡ ତଥା ବିଚାର ନିମନ୍ତେ ଅଗ୍ରସର ହୁଅନ୍ତି। ଏହି ପର୍ବଟିରେ ଆମେ ଦୁଇଟି ପଥ ଦୁଇଟି ବିପରୀତ ଦିଗ ଆଡ଼କୁ ଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଗୋଟିଏ ପଥ ଜୀବନର ପଥ ଆଡ଼କୁ ଗତି କରିଅଛି ଓ ଆଉ ଗୋଟିଏ ପଥ ବିନାଶର ଆଡ଼କୁ ଗତି କରିଅଛି। ଆସନ୍ତୁ ବର୍ତ୍ତମାନ ଧାର୍ମିକ ଓ ଅଧାର୍ମିକ ମଧ୍ୟରେ ଥିବା ଭିନ୍ନତାକୁ ଲକ୍ଷ୍ୟ କରିବାକୁ ଯିବା। ସତାପନ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଧାର୍ମିକ ଲୋକ ବିନଷ୍ଟ ହେଉଅଛି ଓ ସେ ବିଷୟରେ କେହି ମନୋଯୋଗ କରୁନାହିଁ। ପୁଣି ଭକ୍ତ ଲୋକମାନେ ନିଆଯାଉଅଛନ୍ତି, ଧାର୍ମିକମାନେ ଯେ ଆସନ୍ତା ବିପଦରୁ ନିଆଯାଉଅଛନ୍ତି ଏହା କେହି ବିବେଚନା କରୁନାହିଁ। ଧାର୍ମିକ ଲୋକ ବିନଷ୍ଟ ହେଉଅଛି, ଈଶ୍ୱରଙ୍କର ଅନେକ ଚମତ୍କାର ସାଧୁମାନେ ବା ଭକ୍ତମାନେ ଆଜି ମୃତ୍ୟୁର ଦ୍ୱାର ମଧ୍ୟ ଦେଇ ନିଆଯାଉଅଛନ୍ତି। ଈଶ୍ୱର ସେମାନଙ୍କୁ ଅନେକ ସମସ୍ୟାରୁ ବାହାର କରି ନେଇଯାଉଅଛନ୍ତି ଯାହାକି ଭବିଷ୍ୟତରେ ଆସିବାକୁ ଅଛି, କାରଣ ଈଶ୍ୱର ଧାର୍ମିକମାନଙ୍କୁ ସେହି ଆଗାମୀ କ୍ଲେଶରୁ ରକ୍ଷା କରିବାକୁ ଚାହାନ୍ତି। ସତାବନ ପର୍ବର ଦୁଇ ପଦରେ ଲେଖା ଅଛି, ସେ ଶାନ୍ତିରେ ପ୍ରବେଶ କରେ, ସରଳ ପଥଗାମୀମାନେ ପ୍ରତ୍ୟେକ ଆପଣା ଆପଣା ଶଯ୍ୟାରେ ବିଶ୍ରାମ କରନ୍ତି। ସେ ଶାନ୍ତିରେ ପ୍ରବେଶ କରେ, ସେ ତାହାର ହୃଦୟରେ ଶାନ୍ତି ଭୋଗ କରିବ। ସରଳ ପଥଗାମୀମାନେ ପ୍ରତ୍ୟେକ ଆପଣା ଆପଣା ଶଯ୍ୟାରେ ବିଶ୍ରାମ କରନ୍ତି। ସେ ଯେତେବେଳେ ଶଯ୍ୟାରେ ଅଛି, ଯଦି ସେତେବେଳେ ତାହା ନିମନ୍ତେ ମୃତ୍ୟୁ ଆସେ, ସେ ସେହି ମହାକ୍ଲେଶରୁ ବାହାର ହୋଇଯିବ ଓ ଖ୍ରୀଷ୍ଟଙ୍କ ଉପସ୍ଥିତି ମଧ୍ୟକୁ ନିଆଯିବ। ସେ ଯାହା କିଛି ହେଉନା କାହିଁକି ସେମାନେ ଶାନ୍ତି ଭୋଗ କରିବେ। ପ୍ରିୟ ବନ୍ଧୁ, ଯଦିଓ ଏହି ବର୍ତ୍ତମାନ ସମୟରେ ଆମେ ଦେଖୁଛୁ ଯେ ଧାର୍ମିକମାନେ କ୍ଲେଶ ଭୋଗ କରନ୍ତି, ଧାର୍ମିକମାନେ ମୃତ୍ୟୁ ଭୋଗ କରନ୍ତି, ଆଉ ସମୟ ଆସୁଅଛି ପ୍ରଭୁ ସେମାନଙ୍କୁ ତହିଁର ପୁରସ୍କାର ଦେବେ, ସେମାନେ ଶାନ୍ତି ଭୋଗ କରିବେ, ସେମାନେ ସାନ୍ତ୍ୱନାପ୍ରାପ୍ତ ହେବେ, ସେମାନେ ଦେଶ ଅଧିକାର କରିବେ। ସତାବନ ପର୍ବର ତିନି ପଦରେ ଲେଖା ଅଛି, ହେ ଗଣିକାର ପୁତ୍ରଗଣ, ପାରଦାରିକ ଓ ବେଶ୍ୟାର ବଂଶ, ତୁମେମାନେ ନିକଟକୁ ଆସ। ଦେଖନ୍ତୁ, ବର୍ତ୍ତମାନ ଈଶ୍ୱର ଦୁଷ୍ଟ ତଥା ଅଧାର୍ମିକମାନଙ୍କୁ କହନ୍ତି, ଏପରିକି ସେମାନଙ୍କର ପୂର୍ବପୁରୁଷ ମଧ୍ୟ ଦୁଷ୍ଟ। ଲକ୍ଷ୍ୟ କରନ୍ତୁ, ସେମାନଙ୍କର ମାତାମାନଙ୍କୁ କିପରି ନାମ ଦିଆଯାଏ, ଗଣିକା, ପାରଦାରିକ ଓ ବେଶ୍ୟା ସହିତ ସମାନ କରାଯାଏ। ଚାରିପଦରେ ଲେଖା ଅଛି, ତୁମେମାନେ କାହାକୁ ଉପହାସ କରୁଅଛ, ତୁମେମାନେ କାହା ଆଡ଼େ ମୁଖ ମିଲାଇ ଜିହ୍ୱା ବାହାର କରୁଅଛ, ତୁମେମାନେ କି ଅଧର୍ମର ସନ୍ତାନ ଓ ଅସତ୍ୟତାର ବଂଶ ନୁହଁ। ସେମାନେ ଧାର୍ମିକମାନଙ୍କର ତାଡ଼ନାକାରୀ ହୋଇ ଆସିଅଛନ୍ତି, ଏପର୍ଯ୍ୟନ୍ତ ଈଶ୍ୱର ହସ୍ତକ୍ଷେପ କରିନାହାନ୍ତି। ଆପଣ ଆପଣଙ୍କର ଚତୁଃପାର୍ଶ୍ୱକୁ ଲକ୍ଷ୍ୟ କରନ୍ତୁ, ଧାର୍ମିକମାନଙ୍କ ପ୍ରତି ତାଡ଼ନା ଘଟୁଅଛି, ସେମାନେ ପ୍ରତି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେଉଅଛନ୍ତି। ସେମାନଙ୍କ ନିମନ୍ତେ ଏହି ସମୟ ଏତେ ସୁଖଦାୟକ ନୁହେଁ, ସେମାନେ ସୁଖରେ କାଳାତିପାତ କରନ୍ତି, ସେମାନଙ୍କର କୌଣସି ବିଷୟର ଅଭାବ ନାହିଁ। ଦୁଷ୍ଟମାନେ ଆଜି ନିରାପଦରେ ଅଛନ୍ତି, କିନ୍ତୁ ସମୟ ଆସୁଅଛି ସେମାନଙ୍କ ନିମନ୍ତେ ଆଉ ନିରାପଦ ନଥିବ, ଆଉ ସୁଖ ନଥିବ କି ଶାନ୍ତି ନଥିବ। ଏହାପରେ ପାଞ୍ଚ ପଦରେ ଲେଖା ଅଛି, ତୁମ୍ଭେମାନେ ଅଲୋନ ବୃକ୍ଷଗଣ ମଧ୍ୟରେ ପ୍ରତ୍ୟେକ ହରିତପୂର୍ଣ୍ଣ ବୃକ୍ଷ ତଳେ ଆସକ୍ତିରୂପ ଅନଳରେ ଆପଣାମାନଙ୍କୁ କି ଉତ୍ତପ୍ତ କରୁନାହ। ତୁମ୍ଭେମାନେ ନାନା ଉପତ୍ୟକାରେ ଶୈଳଗଣର ଫାଟ ତଳେ, ଶେଷ କାଳରେ ଦୁଷ୍ଟମାନେ ପ୍ରତିମା ପୂଜକ ଅଟନ୍ତି ଯେଉଁମାନେ ଈଶ୍ୱରଙ୍କଠାରୁ ବିମୁଖ ଅଟନ୍ତି। ସେମାନେ ଅତ୍ୟଧିକ ଦୁର୍ନୀତି ପରାୟଣରେ ଓ ନରହତ୍ୟାରେ ଦୋଷୀକୃତ ଅଟନ୍ତି। ଆଜି ମଧ୍ୟ ବ୍ୟଭିଚାର ଓ ନରହତ୍ୟା ଏହି ଦୁଇଟି ଅତି ଭୟଙ୍କର ପାପ, ଯାହାକି ବହୁଳ ମାତ୍ରାରେ ପରିଲକ୍ଷିତ ହୁଏ, ଏପରିକି ଅନେକ ଲୋଭାସକ୍ତ ହୋଇ ପ୍ରତିମା ପୂଜାର ବଶବର୍ତ୍ତୀ ହୁଅନ୍ତି। ଏହାହିଁ ହେଉଛି ବର୍ତ୍ତମାନର ଜଗତରେ ଦୁଷ୍ଟମାନଙ୍କର ସ୍ଥିତି। ବର୍ତ୍ତମାନ ଜଗତରେ ବ୍ୟଭିଚାର ନରହତ୍ୟା ଏତେ ଦୂର ବଢ଼ି ଚାଲିଛି ଯେ ସବୁ କ୍ଷେତ୍ରରେ ବ୍ୟଭିଚାର ନରହତ୍ୟା, ଆଉ ଏଇ ଦୁଇଟି ପାପ ଲାଗି ଆଜି ସମଗ୍ର ମାନବ ଜାତି ଧ୍ୱଂସ ଆଡ଼କୁ ଅଗ୍ରସର ହେଉଛନ୍ତି। ଆପଣ ବର୍ତ୍ତମାନ ଖବରକାଗଜରେ ବା ପତ୍ରପତ୍ରିକାରେ ଏହି ଘଟଣାଗୁଡ଼ିକର ବିବରଣୀ ଲକ୍ଷ୍ୟ କରିବାକୁ ପାରିବେ, ଯାହାକି ଅସଂଖ୍ୟ। ମାତ୍ର ତହିଁର କ'ଣ ନିରାକରଣ ଘଟୁଅଛି? ନୁହେଁ। ଯେପର୍ଯ୍ୟନ୍ତ ମନୁଷ୍ୟର ଜୀବନର ପରିବର୍ତ୍ତନ ନାହିଁ, ମନୁଷ୍ୟ ହୃଦୟରେ ପରିବର୍ତ୍ତନ ନାହିଁ, ସେ ପର୍ଯ୍ୟନ୍ତ ଏହିସବୁର ନିରାକରଣ ହୋଇପାରିବ ନାହିଁ। ଆମେ ସରକାରକୁ ଦୋଷ ଦେଇପାରୁ, ଆମମାନେ ଆଉ କାହାକୁ ଦୋଷ ଦେଇପାରୁ, ମାତ୍ର ଆମମାନଙ୍କ ନିଜର ଜୀବନ ଯେପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହି ପାପର ନିରାକରଣ ହୋଇପାରିବ ନାହିଁ। ଆଉ ସେଥିଲାଗି ଆଜି ଜଗତରେ ଏହି ସମସ୍ତ ପାପ ବଢ଼ିବାରେ ଲାଗିଛି। ଯେହେତୁ କୌଣସି ମନୁଷ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଶର ନିକଟବର୍ତ୍ତୀ ହେବା ପାଇଁ ଚାହେଁ ନା, କି ନିଜର ପାପ ନିମନ୍ତେ ଅନୁତପ୍ତ ନୁହେଁ। ଛଅ ପଦରେ ଲେଖା ଅଛି, ଉପତ୍ୟକାର ଚିକ୍କଣ ପ୍ରସ୍ତର ସକଳ ମଧ୍ୟରେ ତୁମ୍ଭର ଅଂଶ, ସେସବୁ ତୁମ୍ଭର ଅଧିକାର, ଆଉ ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟ ନୈବେଦ୍ୟ ଢାଳିଅଛ, ନୈବେଦ୍ୟ ଉତ୍ସର୍ଗ କରିଅଛ, ଏହିସବୁ ହେତୁରୁ ଆମେ କି ଶାନ୍ତ ହେବା? ଏପରିକି ସେମାନେ ଉପତ୍ୟକାର ଚିକ୍କଣ ପ୍ରସ୍ତର ସକଳକୁ ପୂଜା କରିବେ, ଯାହାକି ଥରେ ଏକ ରାକ୍ଷସକୁ ବଦ୍ଧ କରିଥିଲା। ସେମାନେ ସତ୍ୟ ତଥା ଜୀବନ୍ତ ଈଶ୍ୱରଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଷୟର ପୂଜା କରନ୍ତି। ସାତପଦରେ ଲେଖା ଅଛି, ଉଚ୍ଚ ଓ ଉନ୍ନତ ପର୍ବତ ଉପରେ ତୁମ୍ଭେ ଆପଣ ଶଯ୍ୟା ପାତିଅଛ, ସେ ସ୍ଥାନକୁ ମଧ୍ୟ ତୁମ୍ଭେ ବଳିଦାନ କରିବା ପାଇଁ ଯାଇଅଛ। ଏହା ସେହି ଶେଷ ଦିନର ଏକ ଛବି। ଏହା ଅତି ହୀନ ଅନୈତିକ କାର୍ଯ୍ୟର ଏକ ଛବି ପ୍ରଦାନ କରେ। ପୁଣି କବାଟ ଓ ଚୌକାଠର ପଛରେ ତୁମ୍ଭେ ତୁମ୍ଭର ସ୍ମରଣାର୍ଥକ ସ୍ତମ୍ଭ ସ୍ଥାପନ କରିଅଛ, କାରଣ ତୁମ୍ଭେ ଆମ୍ଭ ଛଡ଼ା ଅନ୍ୟ ପ୍ରତି ଆପଣାକୁ ଅନାବୃତ କରି ଉପରକୁ ଯାଇଅଛ। ତୁମ୍ଭେ ଆପଣ ଶଯ୍ୟା ବଢ଼ାଇ ସେମାନଙ୍କ ସଙ୍ଗେ ନିୟମ କରିଅଛ, ତୁମେ ଯେଉଁଠାରେ ସେମାନଙ୍କ ଶଯ୍ୟା ଦେଖିଲ ତାହା ଭଲ ପାଇଅଛ। ଅତୀତରେ ପାପ ଗୁପ୍ତରେ କରାଯାଉଥିଲା, ମାତ୍ର ବର୍ତ୍ତମାନ ଏହା ପ୍ରକାଶ୍ୟରେ କରାଯାଉଅଛି। ପାପ ପ୍ରତି ଲୋକମାନଙ୍କର ଲଜ୍ଜାବୋଧ ନାହିଁ, ଅନୈତିକ କାର୍ଯ୍ୟ ବଢ଼ି ଚାଲିଛି, ଅଧର୍ମର ମାତ୍ରା ବେଳକୁ ବେଳ ବଢ଼ି ଚାଲିଛି। ଲୋକେ ବର୍ତ୍ତମାନ ପ୍ରକାଶ୍ୟରେ ପାପ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ, କି ଭୟ ମଧ୍ୟ କରନ୍ତି ନାହିଁ। ପାପ ଜୀବନର ଏକ ମାର୍ଗ ହୋଇଯାଇଅଛି। ପ୍ରଭୁ ଯୀଶୁ ଯେପରି କହିଥିଲେ, ସେହିପରି ଗହମ ଓ ବାଳୁଙ୍ଗା ଏକାଠି ବୃଦ୍ଧି ପାଇବାରେ ଲାଗିଅଛନ୍ତି। ଏହିପରି ଭାବେ ଏହି ବିଭାଗରେ ଆମେ ଧାର୍ମିକ ଓ ଅଧାର୍ମିକମାନଙ୍କ ମଧ୍ୟରେ ଏକ ଭିନ୍ନତା ଲକ୍ଷ୍ୟ କରୁଅଛୁ। ମାତ୍ର ସେହି ଶେଷ ଦିନରେ ଧାର୍ମିକର ଜୟ ହେବ, କିନ୍ତୁ ଅଧାର୍ମିକମାନଙ୍କର ବିନାଶ ଘଟିବ। ଆସନ୍ତୁ ଏହାପରେ ଧାର୍ମିକର ସାନ୍ତ୍ୱନା ପ୍ରତି ଟିକେ ଦୃଷ୍ଟି ଦେବା। ଦ୍ୱିତୀୟ ବିଭାଗରେ ଯିଶାୟ ଧାର୍ମିକମାନଙ୍କର ସାନ୍ତ୍ୱନା ବିଷୟ ନେଇ ପ୍ରକାଶ କରନ୍ତି। କାରଣ ଯେ ଅନନ୍ତକାଳ ନିବାସୀ ଯାହାଙ୍କର ନାମ ଧର୍ମମୟ, ସେହି ଉଚ୍ଚ ଓ ଉନ୍ନତ ପୁରୁଷ ଏହି କଥା କହନ୍ତି, ଆମ୍ଭେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରୁ, ମଧ୍ୟ ନମ୍ର ଲୋକମାନଙ୍କର ଆତ୍ମାକୁ ସଜୀବ ଓ ଚୂର୍ଣ୍ଣମନା ଲୋକମାନଙ୍କର ଅନ୍ତଃକରଣକୁ ସଜୀବ କରିବା ପାଇଁ ଆମ୍ଭେ ଚୂର୍ଣ୍ଣ ଓ ନମ୍ରମନା ଲୋକର ସଙ୍ଗରେ ହିଁ ବାସ କରୁ। ଶେଷ କାଳରେ ଈଶ୍ୱର ତାହାଙ୍କର ନିଜ ଲୋକମାନଙ୍କୁ ସାନ୍ତ୍ୱନା ଦିଅନ୍ତି, କାରଣ ସେ ହେଉଛନ୍ତି ଉଚ୍ଚ ଓ ଉନ୍ନତ ପୁରୁଷ। ସେ ଉର୍ଦ୍ଧ୍ୱ ଓ ପବିତ୍ର ସ୍ଥାନରେ ବାସ କରନ୍ତି, ଓ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି ଓ ତାହାଙ୍କ ଉପରେ ନିର୍ଭର କରନ୍ତି, ସେ ସେମାନଙ୍କୁ ସେହି ସ୍ଥାନର ଅଧିକାରୀ କରାନ୍ତି ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଏହି ପଦଟି ଆମମାନଙ୍କ ସମୟରୁ ଆରମ୍ଭ କରି ସେହି ମହାକ୍ଲେଶର ସମୟ ଆଡ଼କୁ ଦୃଷ୍ଟି କରେ। ଆମମାନେ ଏଠାରେ ସେହି ଶେଷକାଳର ସମୟ ମଧ୍ୟକୁ ଆସୁଅଛୁ। ଷୋହଳ ପଦରେ ଲେଖାଅଛି, କାରଣ ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ ଅଥବା ନିରନ୍ତର କ୍ରୋଧ କରିବା ନାହିଁ, କଲେ ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀ ସକଳ ଆମ୍ଭ ସମ୍ମୁଖରେ କ୍ଷୀଣ ହେବେ। ସେ ହେଉଛନ୍ତି ଅନନ୍ତକାଳୀନ ପିତା, ମାତ୍ର ସେ ସଦାସର୍ବଦା ପାପ ପ୍ରତି କ୍ରୋଧ କରିବେ ନାହିଁ, କାରଣ ପାପ ଦୂରେଇ ଯିବାକୁ ଅଛି। 17 ପଦରେ ଲେଖା ଅଛି, ଆମ୍ଭେ ତାହାର ଲୋଭ ରୂପ ଅପରାଧ ହେତୁ କ୍ରୁଧ ହୋଇ ତାହାକୁ ଆଘାତ କଲୁ, ଆମ୍ଭେ ଆପଣା ମୁଖ ଲୁଚାଇ କ୍ରୁଧ ହେଲୁ, ତାହେଲେ ସେ ଅବାଧ୍ୟ ହୋଇ ଆପଣା ମନର ମାର୍ଗରେ ଚାଲିଲା। ଈଶ୍ୱର ବୁଝାଇ ଦିଅନ୍ତି ଯେ ସେ କାହିଁକି ଦୁଷ୍ଟକୁ ଶାସ୍ତି ଦିଅନ୍ତି, କାରଣ ଦୁଷ୍ଟ ଈଶ୍ୱରଙ୍କର ବିଦ୍ରୋହାଚରଣ କରେ, ଈଶ୍ୱରଙ୍କର ବିରୁଦ୍ଧରେ ଯାଏ, ଈଶ୍ୱରଙ୍କର ବିରୁଦ୍ଧରେ କଥା କହେ, ଈଶ୍ୱରଙ୍କର ଲୋକମାନଙ୍କ ଉପରେ ଅତ୍ୟାଚାର କରେ, ଈଶ୍ୱରଙ୍କର ଲୋକମାନଙ୍କୁ ଥଟା କରେ, ପରିହାସ କରେ। ତେଣୁକରି ଈଶ୍ୱର ଏହିପରି ଅହଙ୍କାରୀ ଓ ବିଦ୍ରୋହୀମାନଙ୍କର ବା ବିଦ୍ରୋହାଚାରୀମାନଙ୍କର ବିଚାର କରନ୍ତି। 18 ପଦରେ ଲେଖା ଅଛି, ଆମ୍ଭେ ତାହାର ଗତି ଦେଖିଅଛୁ ଓ ତାହାକୁ ସୁସ୍ଥ କରିବା, ମଧ୍ୟ ଆମ୍ଭେ ତାହାକୁ ପଥ କଢ଼ାଇବା, ପୁଣି ତାହାକୁ ଓ ତାହାର ଶୋକାକୁଳ ଲୋକମାନଙ୍କୁ ପୁନର୍ବାର ସାନ୍ତ୍ୱନା ଦେବା। ଦେଖନ୍ତୁ ଏଠାରେ ଲେଖା ଅଛି, ଯେଉଁମାନେ ସେମାନଙ୍କର ଦୁଷ୍ଟତାର ପଥରୁ ଫେରିବେ ସେ ସେମାନଙ୍କୁ ସୁସ୍ଥ କରି ଉଦ୍ଧାର କରିବେ, ଆଉ ଯେଉଁମାନେ ତାହାଙ୍କର ଆଶ୍ରୟ ନିଅନ୍ତି, ଯେଉଁମାନେ ତାହାଙ୍କ ନିକଟକୁ ଫେରିଆସନ୍ତି, ସେ ସେମାନଙ୍କୁ କେବେ ହେଲେ ଦୂରେଇ ଦିଅନ୍ତି ନାହିଁ। କାରଣ ସେ ଯଦିଓ ପାପକୁ ଘୃଣା କରନ୍ତି, ମାତ୍ର ପାପୀକୁ ପ୍ରେମ କରନ୍ତି। ସେ ଚାହାନ୍ତି ପାପୀ ବା ଅଧାର୍ମିକ ଯେପରି ନିଜର ଅଧର୍ମରୁ ଫେରୁ, ପାପରୁ ଫେରୁ। ସଦାପ୍ରଭୁ କହନ୍ତି, ଦୂରବର୍ତ୍ତୀ ଓ ନିକଟବର୍ତ୍ତୀ ଲୋକ ପ୍ରତି ଶାନ୍ତି ଶାନ୍ତି ହେଉ ଓ ଆମ୍ଭେ ତାହାକୁ ସୁସ୍ଥ କରିବା। ଈଶ୍ୱର କେବଳ ପାପୀର ହୃଦୟରେ ଶାନ୍ତିର କଥା କହିପାରନ୍ତି, ସେ ଏକ ନିରାଶାର ହୃଦୟରେ ଆଶାର ସଞ୍ଚାର କରିପାରନ୍ତି, ସେ ତାହାକୁ କେବଳ ଶାନ୍ତି ଦେଇପାରନ୍ତି, ସେ ତାହାକୁ ତାହାର ପାପର ରୋଗରୁ ସୁସ୍ଥ କରିପାରନ୍ତି। ତାହାଙ୍କ ଛଡ଼ା ଆଉ କେହି ସୁସ୍ଥ କରିପାରେ ନା। ଆସନ୍ତୁ ଏହାପରେ ଦୁଷ୍ଟର ବିଚାର ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା। ଈଶ୍ୱର କହନ୍ତି, ଦୁଷ୍ଟର କିଛି ଶାନ୍ତି ନାହିଁ, ଯେଉଁମାନେ ଦୁଷ୍ଟ ତଥା ଅଧାର୍ମିକ ସେମାନେ ଶାନ୍ତି ପାଇପାରନ୍ତି ନାହିଁ, କାରଣ ଈଶ୍ୱର ହିଁ କେବଳ ମନୁଷ୍ୟ ହୃଦୟରେ ଶାନ୍ତି ଦେଇପାରନ୍ତି। ଆଉ ଯେଉଁ ବ୍ୟକ୍ତି ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରି ପାପରେ ଲିପ୍ତ ହୁଏ, ଆଉ ଯଦିଓ ଆମେ ଦେଖୁ ଯେ ସେମାନେ ଶାନ୍ତିରେ ବାସ କରିଅଛନ୍ତି ବୋଲି, ମାତ୍ର ବାସ୍ତବରେ ସେମାନେ ଶାନ୍ତି ଉପଲବ୍ଧି କରିପାରନ୍ତି ନାହିଁ। ସବୁବେଳେ ସେମାନଙ୍କ ମନ ମଧ୍ୟରେ ଭୟ ଆଶଙ୍କା ପରିଲକ୍ଷିତ ହୁଏ, ଅସ୍ଥିରତା ଦେଖାଯାଏ, ସେମାନେ କୌଣସି ସ୍ଥାନରେ ସୁସ୍ଥିର ହୋଇ ରହିପାରନ୍ତି ନାହିଁ, ସେମାନେ ଶାନ୍ତି ଉପଲବ୍ଧି କରିପାରନ୍ତି ନାହିଁ। 20 ପଦରେ ଲେଖା ଅଛି, ମାତ୍ର ଦୁଷ୍ଟମାନେ ତରଙ୍ଗିତ ସମୁଦ୍ର ତୁଲ୍ୟ, କାରଣ ତାହା ସ୍ଥିର ହୋଇପାରେ ନାହିଁ, ଆଉ ତହିଁର ଜଳରେ ପଙ୍କ ଓ କାଦୁଅ ଉଠେ। ସମ୍ଭବତଃ ପବିତ୍ର ଧର୍ମଶାସ୍ତ୍ର ମଧ୍ୟରେ ଦୁଷ୍ଟର ବିଷୟ ନେଇ ଏହା ହେଉଛି ସବୁଠାରୁ ଶ୍ରେଷ୍ଠ ଛବି। ତରଙ୍ଗିତ ଓ ଅସ୍ଥିର ସମୁଦ୍ର ତୁଲ୍ୟ ଦୁଷ୍ଟ ତାହାର ଦୁଷ୍ଟତାର ପଥରେ କୌଣସି ଶାନ୍ତି ଅଥବା ବିଶ୍ରାମ ପାଏ ନାହିଁ, ସେ ସଦାସର୍ବଦା ଅସ୍ଥିରତା ଓ ଅଶାନ୍ତି ମଧ୍ୟରେ କାଳାତିପାତ କରେ। ସେ ଏକ ଆଘାତପ୍ରାପ୍ତ ଅପରାଧୀ ତୁଲ୍ୟ ଉଦ୍ଧାର ଓ ସୁରକ୍ଷା ପାଇବା ପାଇଁ ଏଣେତେଣେ ଦୌଡ଼େ, କେମିତି ନିଜର ଅପରାଧରୁ ସେ ମୁକ୍ତ ପାଇବ, କେମିତି ସେ ନିଜର ଜୀବନକୁ ରକ୍ଷା କରିବ, କେମିତି ସେ ପାପରୁ ଉଦ୍ଧାର ପାଇବ, ସେଆଡ଼େ କେବଳ ସେ ବିପଦର ବିଷୟ ଦେଖେ। 21 ପଦରେ ଲେଖା ଅଛି, ଆମ୍ଭର ପରମେଶ୍ୱର କହନ୍ତି, ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ, ଆଉ ତାହା ହିଁ ହେଉଛି ବାସ୍ତବ ବିଷୟ। ଆପଣ ଦେଖନ୍ତୁ, ମାତ୍ର ଆପଣ ଈଶ୍ୱରଙ୍କ ବାକ୍ୟର କେବେ ହେଲେ ବିରୋଧ କରିପାରିବେ ନାହିଁ। ଈଶ୍ୱର ଯାହା ପ୍ରକାଶ କରିଅଛନ୍ତି ତାହା କେହି ଅନ୍ୟଥା କରିପାରିବେ ନାହିଁ। ଦୁଷ୍ଟ ଏହି ଜଗତରେ କେବେ ହେଲେ ଶାନ୍ତି ପାଇପାରିବ ନାହିଁ ଯେପର୍ଯ୍ୟନ୍ତ ସେ ତାହାର ଦୁଷ୍ଟତାର ପଥକୁ ପରିତ୍ୟାଗ ନ କରିଛି, ଓ ସେମାନେ ମଧ୍ୟ ଶାନ୍ତି ପାଆନ୍ତି ନାହିଁ। ଈଶ୍ୱର କହନ୍ତି, ଦୁଷ୍ଟର କିଛି ହିଁ ଶାନ୍ତି ନାହିଁ। ବାସ୍ତବରେ ତାହା ସତ୍ୟ ଯେ ଦୁଷ୍ଟ ସେ କେବେ ହେଲେ ଶାନ୍ତି ପାଏ ନାହିଁ, କାରଣ ସେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରେ, ତାହାଙ୍କର ବିଦ୍ରୋହାଚରଣ କରେ। ମାତ୍ର କୌଣସି ମନୁଷ୍ୟ ଈଶ୍ୱରଙ୍କ ବିହୁନେ ଶାନ୍ତି ପାଇପାରେ ନାହିଁ, ସେମାନେ ବାସ୍ତବ ଶାନ୍ତି ଆନନ୍ଦ ଓ ସୁରକ୍ଷା ପାଆନ୍ତି। ଯେଉଁମାନେ ଈଶ୍ୱରଙ୍କର ହୁଅନ୍ତି, ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବୋଲି ବିବେଚିତ ହୁଅନ୍ତି, ମାତ୍ର ଅଧାର୍ମିକମାନେ ଶେଷରେ ବିନଷ୍ଟ ହୁଅନ୍ତି ଓ ଅନନ୍ତ ନରକ ଯନ୍ତ୍ରଣା ଭୋଗ କରନ୍ତି। ମାତ୍ର ଶେଷରେ ସେମାନଙ୍କର ଫଳ ଦ୍ୱାରା ସେମାନେ ଚିହ୍ନାଯାଏ, ଗହମ ଅମାରରେ ସଞ୍ଚିତ ହେବ। ପ୍ରିୟ ବନ୍ଧୁ, ଏହି ଜଗତରେ ଧର୍ମ ଅଧର୍ମ ଏକତ୍ର ବଢ଼ି ଚାଲିଛନ୍ତି, ପ୍ରଭୁ ମଧ୍ୟ ସୁଯୋଗ ଦେଇଛନ୍ତି। ମାତ୍ର ସେ ଯଦିଓ ଦୀର୍ଘ ସହିଷ୍ଣୁ ମାତ୍ର ଚିର ସହିଷ୍ଣୁ ନୁହନ୍ତି। ହଁ, ଆମେ ଦେଖୁଛୁ ଏହି ଜଗତରେ ଅନ୍ୟାୟ ଅଧର୍ମ ବଢ଼ି ଚାଲିଛି, ଧର୍ମ କାମ ବି ଚାଲିଛି। ମାତ୍ର ସମୟ ଆସୁଅଛି ପ୍ରଭୁ ସମସ୍ତ ଅଧାର୍ମିକତାର ବିଷୟକୁ ଲୋପ କରି ଧାର୍ମିକତାରେ ତାହାଙ୍କର ରାଜ୍ୟତ୍ୱ ସ୍ଥାପନ କରିବେ। ପ୍ରିୟ ବନ୍ଧୁ, ଏହି ଜଗତରେ ଅଧାର୍ମିକ ତଥା ଦୁଷ୍ଟମାନେ ବର୍ଦ୍ଧିଷ୍ଣୁ ହୋଇପାରନ୍ତି, ମାତ୍ର ତାହା କେବଳ ସେମାନଙ୍କର ବିନାଶ ନିମନ୍ତେ। କିନ୍ତୁ ଯେଉଁମାନେ ଧାର୍ମିକ ଜୀବନ ଯାପନ କରି କ୍ଲେଶ ଭୋଗ କରନ୍ତି, ତାହା ସେମାନଙ୍କର ମଙ୍ଗଳ ନିମନ୍ତେ। ଆଜି ଆମେ କେଉଁ ଦଳର? କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଦୁଷ୍ଟର ଶେଷଗତି ଅନନ୍ତ ନରକ, ମାତ୍ର ଧାର୍ମିକର ଶେଷଗତି ଅନନ୍ତ ଜୀବନ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।